ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଦେଶେ ସବୁ ଲୋକସଭା ଆସନ ସହିତ ଓଡ଼ିଶା ଆଉ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଧାନସଭା ଆସନର ଭୋଟ୍ଗଣତି ଶାନ୍ତି ଶୃଙ୍ଖଳାତି ଶେଷ ହୋଇଛି। ଦେଶର 543 ଲୋକସଭା ଆସନ ଭିତରୁ ଏନ୍ଡିଏ 294 ଆସନ ଜିତିକରି ସରକାର ଗଠନ କରିବାର ଲାଗି ସଂଖ୍ୟାଗରିଷ୍ଠତା ହାସଲ କରିଛି। ସେନ୍ତା ଇଣ୍ଡିମେଣ୍ଟ 235 ଆସନ୍ତି ଜିତିଛି। ଇତାର ଭିତରେ ଭାରତୀୟ ଜନତା ପାର୍ଟି ବିଜେପି 240 ଆସନ୍ତି ଜିତିଥିବାର ବେଳେ ଭାରତୀୟ ଜାତୀୟ କଂଗ୍ରେସ 49 ଆସନ୍ତି ଜିତିଥିବାର ନିର୍ବାଚନ ଆୟୋଗଙ୍କ ତରଫରୁ ସୂଚନା ମିଳିଛି। ରାଜ୍ୟ ବିଧାନସଭା ନିର୍ବାଚନ 147 ଆସନ ଭିତରୁ ଭାରତୀୟ ଜନତା ପାର୍ଟି ବିଜେପି 78 ଆସନ୍ତି ଜିତିକରି ସରକାର ଗଠନ କରିବାର ଲାଗି ସଂଖ୍ୟାଗରିଷ୍ଠତା ପାଇଛି। ସେନ୍ତା ବିଜୁ ଜନତା ଦଳ ବିଜେଡି 51 ଆସନ ପାଇକରି 2 ଠାନେ ରହିଛି। ଏତାର ସହିତ କଂଗ୍ରେସ 14 ଆସନ, ସିପିଆଇଏମ୍ ଗୋଟେ ଆର୍ 3 ସ୍ୱାଧୀନ ପ୍ରାର୍ଥୀ ରହିଛନ୍। ରାଜ୍ୟ 21 ଲୋକସଭା ଆସନ ଭିତରୁ ବିଜେପି 20 ସିଟ୍ ଜିତିଥିବାର ବେଳେ ଭାରତୀୟ ଜାତୀୟ କଂଗ୍ରେସ ଗୋଟିଏ ସିଟ୍ ଜିତିଛି। ହେଲେ ବିଜୁ ଜନତା ଦଳ କେନ୍ସି ଆସନରୁ ନାହିଁ ଜିତି। ସମ୍ବଲପୁରନୁ ବିଜେପି ପ୍ରାର୍ଥୀ ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରଗଡ଼ନୁ ପ୍ରଦୀପ ପୁରୋହିତ, ବଲାଙ୍ଗୀରନୁ ସଙ୍ଗୀତା କୁମାରୀ ସିଂହଦେଓ, କଳାହାଣ୍ଡିନୁ ମାଲବିକା ଦେବୀ, କନ୍ଧମାଳନୁ ସୁକାନ୍ତ କୁମାର ପାଣିଗ୍ରାହୀ, ଭୁବନେଶ୍ୱରନୁ ଅପରାଜିତା ଷଡ଼ଙ୍ଗୀ, ପୁରୀନୁ ସମ୍ବିତ ପାତ୍ର, ସୁନ୍ଦରଗଡ଼ନୁ ଜୁଏଲ ଓରାମ ଜିତିଛନ୍। ସେନ୍ତା ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ସପ୍ତଗିରି ଉଲାକା କୋରାପୁଟ ଲୋକସଭା ଆସନ୍ତି ଜିତିଛନ୍। ପଶ୍ଚିମ ଓଡ଼ିଶାର ପ୍ରମୁଖ ବିଧାନସଭା ଆସନମାନଙ୍କ ଭିତରେ ସମ୍ବଲପୁରନୁ ବିଜେପିର ଜୟନାରାୟଣ ମିଶ୍ର ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବିଜେଡ଼ିର ରୋହିତ ପୂଜାରୀଙ୍କୁ 4105 ଭୋଟ୍ଟି ହରେଇକରି ଜିତିଛନ୍। ସେନ୍ତା ଝାରସୁଗୁଡ଼ାନୁ ବିଜେପି ଟଙ୍କଧର ତ୍ରିପାଠୀ, ବ୍ରଜରାଜନଗରନୁ ବିଜେପିର ସୁରେଶ ପୂଜାରୀ, ବିଜେପୁରନୁ ବିଜେପିର ସନତ କୁମାର ଗଡ଼ତିଆ, ବୀରମହାରାଜପୁରନୁ ବିଜେପିର ରଘୁନାଥ ଜଗଦଲା, ବରଗଡ଼ନୁ ବିଜେପିର ଅଶ୍ୱିନୀ ଷଡ଼ଙ୍ଗୀ, ଭଟଲିନୁ ବିଜେପିର ଇରାଶିଷ ଆଚାର୍ଯ୍ୟ ଜିତିଛନ୍। ସେନ୍ତା ସୁବର୍ଣ୍ଣପୁରନୁ ବିଜେଡ଼ିର ନିରଞ୍ଜନ ପୂଜାରୀ, ରାଉରକେଲାନୁ ବିଜେଡ଼ିର ଶାରଦା ପ୍ରସାଦ ନାୟକ, ରେଡ଼ାଖୋଲନୁ ବିଜେଡ଼ିର ପ୍ରସନ୍ନ ଆଚାର୍ଯ୍ୟ, ରେଙ୍ଗାଲିନୁ ବିଜେଡ଼ିର ସୁଦର୍ଶନ ହରିପାଲ, ନୂଆପଡ଼ାନୁ ବିଜେଡ଼ିର ରାଜେନ୍ଦ୍ର ଢୁଲକିଆ ଜିତିଛନ୍। ରାଜ୍ୟ 3 ସ୍ୱାଧୀନ ପ୍ରାର୍ଥୀ ଭିନ୍ ଭିନ୍ ରାଜନୈତିକ ଦଳର ବରିଷ୍ଠ ନେତାମାନଙ୍କୁ ହରେଇକରି ବିଧାନସଭା ଆସନ୍ତି ଜିତିଛନ୍। ଧର୍ମଶାଳାନୁ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ଜିତିଥିବାର ବେଳେ ବଡ଼ମ୍ବାନୁ ବିଜୟ କୁମାର ଦଲବେହେରା ଆଉ ମହାଙ୍ଗାନୁ ଶାରଦା ପ୍ରସାଦ ପ୍ରଧାନ ବିଜୟ ଲାଭ କରିଛନ୍। ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏ ତରଫରୁ ହୋଇଥିବାର ନିଟ୍ ୟୁଜି ପରୀକ୍ଷାଫଲ ବାହାରିଛି। ସର୍ବଭାରତୀୟ ସ୍ତରତି ହୋଇଥିବାର ଇ ପରୀକ୍ଷାର୍ଥୀ ମୋଟ 13,16,268 ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍। ଓଡ଼ିଶାନୁ 64,333 ଜଣ ପରୀକ୍ଷା ଦେଇଥିବାର ବେଳେ 32,617 ଜଣ କୃତକାର୍ଯ୍ୟ ହୋଇଛନ୍। ଇ ପରୀକ୍ଷାର୍ଥୀମାନେ ଆଗ୍କେ ଏମ୍ସ ଆର୍ ଅଲଗା ସରକାରୀ ମେଡିକାଲ୍ଥି ଡାକ୍ତରୀ ସ୍ନାତକ ପାଠ୍ୟକ୍ରମଟି ନାଁ ଲେଖାବେ। ସିଆଡ଼େ ଓଡ଼ିଶାନୁ 11 ଜଣ ସର୍ବଭାରତୀୟ ସ୍ତରତି ଠାନ୍ ପାଇଛନ୍। ଇନ ଜନେଇ ଦିଆଯାଇପାରେ ଯେ ଚଳିତ ବଛର ନିଟ୍ ୟୁଜି ପରୀକ୍ଷାର୍ଥୀ ଓଡ଼ିଆ ଭାଷାତି ପରୀକ୍ଷା ଦେବାର ଲାଗି 1312 ଜଣ ପରୀକ୍ଷାର୍ଥୀ ପଞ୍ଜିକରଣ କରିଥିଲେ। ପୁରୀ ଫଟକା ବିସ୍ଫୋରଣ ଘଟଣାର ତଦନ୍ତ ଲାଗି ଆଜି ପୁରୀ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ଠାରେ ଗୋଟିଏ ଉଚ୍ଚ ପ୍ରଶାସନିକ ସ୍ତରୀୟ ବୈଠକ ହେବା। ଏହି ବୈଠକଟି ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ, ଉପସ୍ଥିତ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଆର୍ସେନର ଲୋକମାନଙ୍କନୁ ଆପତ୍ତି ଆର୍ ଅଭିଯୋଗ ଶୁଣବେ। ଏଥିଲାଗି ସର୍କିଟ୍ ହାଉସ୍ନ ରହିକରି ମତାମତ ଆର୍ ଘଟଣା ବାବଦେ ସୂଚନା ଦେବାର ଲାଗି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆଗ୍ରହୀ ଲୋକମାନଙ୍କୁ ଅନୁରୋଧ କରିଛନ୍। ଇନ ଜନେଇ ଦିଆଯାଇପାରେ ଯେ ଏହି ଫଟକା ଦୁର୍ଘଟଣାଟି ଏବତକ 13 ଜଣଙ୍କର ଜୀବନ ଯାଇଥିବାର ବେଳେ 12 ଜଣ ଭିନ୍ ଭିନ୍ ଡାକ୍ତରଖାନାଟି ଚିକିତ୍ସିତ ହେଉଛନ୍। ପୁରୀ ଶ୍ରୀମନ୍ଦିରନ ଆଜି ମହାପୁରୁମାନଙ୍କର ବନକ ଲାଗି ନୀତି ହେବା। ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କର ଶ୍ରୀମୁଖ ସିଙ୍ଗାର କରିବେ। ଏଥିଲାଗି ସଞ୍ଜର 7 ରାତି 10:30 ତକ ଭକ୍ତମାନେ ମହାପୁରୁଙ୍କର ଦର୍ଶନ ନାହିଁ କରିପାରନ୍। ମହାପୁରୁମାନଙ୍କର ବନକ ଲାଗି ନୀତି ଲାଗି ଶ୍ରୀମନ୍ଦିରନ ସ୍ୱତନ୍ତ୍ର ନୀତି ହେବା। 2 ଭୋଗମଣ୍ଡପ ନୀତି ସର୍ବାରୁତ୍ରୁ ମହାପୁରୁମାନଙ୍କର ବନକ ଲାଗି ନୀତି ମୂଲ ହେବା। ଆଜି ବିଶ୍ୱ ପରିବେଶ ଦିବସ। ପରିବେଶର ସୁରକ୍ଷା ବାବଦେ ଲୁକୁ ସଚେତନ କରବାର ଲାଗି ସାରା ପୃଥିବୀନ 1973 ଆଜିର ଦିନକେ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି। ବଢ଼ୁଥିବା କଳକାରଖାନା, ସହରୀକରଣ, ପ୍ଲାଷ୍ଟିକ୍ର ବ୍ୟବହାର ଆର୍ ଲୋକମାନଙ୍କ ଦ୍ୱାରା ପ୍ରାକୃତିକ ସମ୍ପଦ କ୍ଷୟ ଲାଗି ପରିବେଶ ନଷ୍ଟ, ଜଳବାୟୁ ପରିବର୍ତ୍ତନ ହେଉଛି। ଇଥର ବିଶ୍ୱ ପରିବେଶ ଦିବସର ବାର୍ତ୍ତା ହେଉଛି ଆମ ଭୂଇଁ ଆମ ଭବିଷ୍ୟତ। ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ହେଲେ ପଶ୍ଚିମ ଓଡ଼ିଶାର କିଛି ଇଲାକାନ କାଲବୈଶାଖୀ ଲାଗି ଧୁକାଦନ୍ଦୀ ସହିତ ବର୍ଷା ହେବାନୁ ତାପମାତ୍ରା ଟିକେ କମିଛେ। ଆଜି ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡ଼ା, ସୁନ୍ଦରଗଡ଼ର ଗୋଟିଏ ଯୋଡ଼େ ଜାଗାନ ଧୁକାଦନ୍ଦୀ ସହିତ ବର୍ଷା ହେବାର ସମ୍ଭାବନା ଥିବାନୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ମିଳିଛି। ସେନ୍ତା ନୂଆପଡ଼ା, ବଲାଙ୍ଗୀର ଆର୍ ସୋନପୁରର ଗୋଟିଏ ଯୋଡ଼େ ଜାଗାନ ଜବର ଖରା ହେବା ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।